ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ କହିଛନ୍ତି, କ୍ୟାବିନେଟ୍ ପାଞ୍ଚଟି ବିଭାଗର ମୋଟ 10 ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏଥିରେ ଜଳତଟ ବିକାଶ ଯୋଜନାକୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ପାଇଁ 500 କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଆତିଥ୍ୟ ଭିତ୍ତିଭୂମି ପାଇଁ ଭୂମି ବ୍ୟାଙ୍କ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନାରେ ପର୍ଯ୍ୟାୟକ୍ରମେ 5,501 ଏକର ଜମି ଚିହ୍ନଟ କରାଯାଇ ପର୍ଯ୍ୟଟନ ଭୂମି ବ୍ୟାଙ୍କ ସୃଷ୍ଟି କରାଯିବ। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀକୁ ଏଥିରେ ସାମିଲ କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ସହର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଅନଗ୍ରସର ବର୍ଗ ହିତାଧିକାରୀଙ୍କ ପାଇଁ ଷ୍ଟାମ୍ପ ଓ ପଞ୍ଜୀକରଣ ଶୁଳ୍କ ଛାଡ଼ କରାଯାଇଛି। ଖୋର୍ଦ୍ଧାରେ ମହିଳା ଶ୍ରମିକ ହଷ୍ଟେଲ ବିକାଶ ସାଧନ ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟ ଶିଳ୍ପନୀତି 2022 ସଂଶୋଧନ ହୋଇଥିବା ଶ୍ରୀମତୀ ଗର୍ଗ ସୂଚନା ଦେଇଛନ୍ତି।
ୱିମେନ୍ ୱର୍କର୍ସ ହଷ୍ଟେଲ ମହିଳା ଶ୍ରମିକଙ୍କ ପାଇଁ ଗୋଟେ 4,000 ସଂଖ୍ୟାର ଗୋଟେ ବଡ଼ ହଷ୍ଟେଲ, ସେଇଟାର ଟେଣ୍ଡର ଅନୁମୋଦନ ହେଲା। ଏଇ ହଷ୍ଟେଲ କାଲିବେଟି ଇଣ୍ଡଷ୍ଟ୍ରିଆଲ ଏଷ୍ଟେଟ ଯୋଉ ଆମର ଖୋର୍ଦ୍ଧାରେ ଅଛି ସେଇଥିରେ ତିଆରି କରାଯିବ।
ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମପାଟି ଗତକାଲି ଗଜପତି ଜିଲ୍ଲାର ଜିରାଙ୍ଗସ୍ଥିତ ବୌଦ୍ଧମଠ ପରିଦର୍ଶନ କରି ଭଗବାନ ବୁଦ୍ଧଙ୍କ ନିକଟରେ ବିଶ୍ୱଶାନ୍ତି, ସମୃଦ୍ଧି ଓ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ରାଜ୍ୟପାଳ ମଠ ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଓ ସମସ୍ୟା ବିଷୟରେ ଅବଗତ ହେବା ସହ ମଠର ସାଧୁସନ୍ତମାନଙ୍କର ଭକ୍ତି, କରୁଣା, ସମ୍ପ୍ରୀତି ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ନାଗରିକ ସମ୍ପର୍କ ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। ସହରାଞ୍ଚଳ ନାଗରିକ ସମ୍ପର୍କ, ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିଠାରୁ 21 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ସଚେତନତା ଶୋଭାଯାତ୍ରା, ୱାର୍ଡସ୍ତରୀୟ ବୈଠକ, ଜନପରାମର୍ଶ, ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 10 ମଧ୍ୟରେ ରାଜ୍ୟର 2,70,00,000 ମତଦାତାଙ୍କୁ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବାରେ ପ୍ରଶାସନ ସଫଳ ହୋଇଛି। ଗତକାଲି ସୁଦ୍ଧା ସମୁଦାୟ ଭୋଟରଙ୍କ ମଧ୍ୟରୁ 75%ରୁ ଅଧିକଙ୍କୁ ଫର୍ମ ବଣ୍ଟନ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି। ବ୍ରହ୍ମପୁରରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନ ସମୟରେ ଯୁବ ସମାଜର ଭୂମିକା ନେଇ ଆଲୋଚନା ହୋଇଥିଲା। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2026 ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ମାସ ତୃତୀୟ ସପ୍ତାହରେ କାଉନ୍ସେଲିଂ ଆରମ୍ଭ ହେବ। ଓଜେଇଇ ବି ଫାର୍ମ ପାଠ୍ୟକ୍ରମରେ ଶୁଭ୍ରାଂଶୁ ସୂତାର ଶୀର୍ଷରେ ରହିଛନ୍ତି। ସେହିଭଳି ଏମ୍ଟେକ୍ରେ ସ୍ୱାଗତ କୁମାର ବେହୁରା ଟପର ହୋଇଛନ୍ତି। ଏଥିରେ ମୋଟ 62,691 ଜଣଙ୍କୁ ର୍ୟାଙ୍କ ମିଳିଛି। ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭଗବାନ ବିର୍ସା ମୁଣ୍ଡାଙ୍କ ତିରୋଧାନ ଦିବସ ଅବସରରେ ଆଜି ବିଧାନସଭା ପରିସରରେ ତାଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଅର୍ପଣ କରିବେ। ବାଚସ୍ପତି ସୁରମା ପାଢ଼ୀ, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଲିଙ୍କ ଟ୍ରେନ୍ରେ ବିଳମ୍ବ ହେତୁ ଆଜି ପୁରୀ ହାଉଡ଼ା ଶତାବ୍ଦୀ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ସେହିଭଳି ହାଉଡ଼ା ପୁରୀ ଶତାବ୍ଦୀ ଏକ୍ସପ୍ରେସ୍ ମଧ୍ୟ ଆଜି ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀ ନବବର୍ଷର ଗୌରବମୟ ଯାତ୍ରା ସମ୍ପୂର୍ଣ୍ଣ କରିବା ଅବସରରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପକ୍ଷରୁ ଭବାନୀପାଟଣା ଟାଉନ୍ହଲ୍ଠାରେ ନବତୀ ଗୌରବାନ୍ୱୟୀ ସୁଗମ ସଙ୍ଗୀତ ସମାରୋହ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଆକାଶବାଣୀର ଇତିହାସ ଓ ଜନସମ୍ପର୍କରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଆନ୍ତଃ 16 ବାଳକ ବାଳିକା ବର୍ଗର ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତାର ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ବାଳିକା ବର୍ଗରେ ଗଞ୍ଜାମ ଦଳ 53-24 ସମ୍ବଲପୁରକୁ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଛି। ସେହିଭଳି ବାଳକ ବର୍ଗରେ ବାଲେଶ୍ୱର 68-40 ନୟାଗଡ଼କୁ ପରାସ୍ତ କରିଛି। ପାଣିପାଗ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 6 ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 7 ସହରର ତାପମାତ୍ରା 40 ଉପରେ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 42 ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।